आकाशवाणी संबलपुर आंचलिक खबर पढ़ुचन सुप्रीति मिश्र जुहार। पहला मुखिया खबर, मड़िया उत्पादन क्षेत्र थी ओडिशा मॉडल के अलगा राज्य मैंने भी अपनावार के तहका जीवा कहले केन्द्र कृषि मंत्री। नुआपड़ा विधानसभा उपनिर्वाचन लगी आबाकाल हेबा मतदान, प्रशासन तरफ सरला सब व्यवस्था, बूथ मान के गले पुलिंग अधिकारी। शांति और विकास बार्ता नहीं आज पालन विश्व विज्ञान दिवस, आउ राज्य बढ़ुची शीत, आबाकाल ठान केतटा जिला नहींपे जबर थंडा। एथर पूरा खबर, शरीर के सुस्थ रखबार लगी श्रीअन्न मड़िया गोटे बरदान आए बोली केन्द्र कृषि और कृषक कल्याण मंत्री शिवराज सिंह चौहान कहिछन। भुवनेश्वर लोकसेवा भवन ठाने मड़िया दिवस उद्घाटन समारोह थी चोकदेकरी केन्द्रमंत्री श्री चौहान कहिछन इ दिवस श्रीअन्न के तहकाबार लगी गोटे सार्थक उद्यम आए। मड़िया उत्पादन क्षेत्र थी ओडिशा चमत्कार काम करिछे, आउ इ क्षेत्र थी ओडिशा मॉडल के देशर अलगा राज्य माने भी अपनाबार के तहका जीवा। वन टीम वन स्टॉक आधार थी आईसीएआर वैज्ञानिक मानक मड़िया बिहन के आहरी उत्पादनक्षम आउ उन्नत बनाबार लगी गवेषणा करबार के कहुजाइछे बोली श्री चौहान कहिछन।
मांडिया दिवस केवल दिवस नहीं है, ये स्त्रीअन्न को प्रमोट करने का बहुत सार्थक प्रयत्न है। कभी उड़ीसा में केवल 6 क्विंटल पर हेक्टर, लगभग 600 किलो पर हेक्टर रागी जैसे जो मिल्स थे वो पैदा होते थे, लेकिन अब उड़ीसा ने 12 क्विंटल के बैरियर को भी पार कर दिया है और नेशनल एवरेज से ऊपर चला गया उड़ीसा। लेकिन अभी भी गुंजाइश है, और वो काम अकेले उड़ीसा सरकार का नहीं है, बातें बहुत राज्यों ने भी की, बहुत लोगों ने की, लेकिन धरती पर उतारने का काम अगर किसी ने किया है तो उड़ीसा ने किया है। मैं उड़ीसा सरकार का अभिनंदन करता हूँ, स्वागत करता हूँ, उनको बधाई देता हूँ।
आज ऊपरवाला श्री चौहान कटक आईसीआर केन्द्रीय चाउल गवेषणा केन्द्र सीआरआरआई परिसर के जाकरी वैज्ञानिक मान संगे आलोचना करबार सहित एक पेड़ माँ के नाम अभियान थी गच्छ जगेछन। कार्यक्रम थी मुख्यमंत्री मोहन चरण माझी, उपमुख्यमंत्री आउ कृषि मंत्री कनक बर्धन सिंहदेव आउ अलगा माने उपस्थित थिले। श्रीअन्न मिलेट के तहकाबार आउ इतार प्रचार प्रसार लागी राज्ये आज मड़िया दिवस पालन कराउछे। प्रधानमंत्री नरेन्द्र मोदी अनुरोध थी मिलेट जाति संघ तरफ 2023 मसीहा के अंतर्जातीय मिलेट बछर भाव घोषणा कराइछे। श्रीअन्न के नेकरि लोकों सचेतन करबार लागी ई पदक्षेप निया। मुख्यमंत्री मोहन चरण माझी मड़िया दिवस अवसर शुभेच्छा जनईकर कहिछन, मड़िया हेउछे ओडिशार गौरव, चासी भाई बहन मानकर परिश्रमर फल आउ आमर पारंपरिक खाद्य संस्कृतिर गुरुत्वपूर्ण अंग आए। शिक्षामंत्री धर्मेन्द्र प्रधान शुभेच्छा जनईकर कहिछन, स्वास्थ्य लागी उपकारी खाद्य मड़ियार प्रचार प्रसार करबार संगे तार लाभ बाबदे लोक सचेतन करबार के सभे संकल्प नमा। उपमुख्यमंत्री प्रभाती परिडा शुभेच्छा जनईकर ओडिशार महिला माने मड़ियानु तैयार करुथुबा खाद्य बिकिकरी स्वावलम्बी हेइ पारिछन बोली कहिछन। नुआपड़ा विधानसभा उपनिर्वाचन लगी आबाकाल मतदान हेबा, इथिलागी निर्वाचन अधिकारी तरफ सबु प्रकार आनुषंगिक व्यवस्था करा। सकालर 7 बजे नु ऊपरवेला 5 बजे तक भोट हेबा, भोट आखनु 5:30 बजे नु अभ्यास मतदान करा जिबा। नक्सल प्रभावित 47 बूथ न 4 बजे तक भोट ग्रहण करा जिबा। समय सरला उत्रुभिल जेन माने धाड़ी थिबे भोट दे पारबे। ईवीएम थी केनसी रकम रो त्रुटि सामना के आसले तुरती रिजर्व रूम के अनाजाइकरी भुवनेश्वर ठाने मुख्य निर्वाचन अधिकारी गोपालन सूचना देछन। नुआपड़ा उपनिर्वाचन के नेकरि हमर संवाददाताकर गुटे रिपोर्ट।
आज नुआपड़ा नेशनल कॉलेज परिसर मध्य समस्त निर्वाचन सामग्री नहीं करी निर्वाचन अधिकारी पोलिंग अधिकारी माने तांकर बूथ मान के जाउछन। नुआपड़ा मोट आमर हूँ 358 गोटी बूथ रही है, से 8 गोटी बूथ अति संवेदनशील बूथ रही। पड़ोसी राज्य छत्तीसगढ़ रायपुर रु वायुसेनार स्वतंत्र हेलिकप्टर आसिक ये सुनाबड़ा अभयारण्य सोसेंग ग्राम पंचायत और सुनाबड़ा ग्राम पंचायत के नहींकर 8 गोटी बूथ रही है। से 8 गोटी बूथ समस्त पोलिंग प्रिजाइडिंग सुरक्षाकर्मी के नहींकर बूथ मानक अवतरण कर समुदाय 40 जन निर्वाचन अधिकारी मैंने रही। से व्यतीत आमर जिन दुई सेक्टर अधिकारी मैंने रही निर्वाचन समय भी कम रही जेनटा सकाल 7 घंटार अपराह 4 घंटा मध्य निर्वाचन अनुष्ठित निर्वाचन कर्मचारी मानकर पुणी स्वतंत्र हेलिकप्टर प्रत्यावर्तन कर जिला मुख्य निर्वाचन अधिकारी निर्वाचन सामग्री सब आनी जमा करते। आकाशवाणी समाचार नुआपड़ा तपन रंजन दास।
विधानसभा क्षेत्र न 248,256 जन भोटर से मताधिकार सब्यस्त करते। आईवा 14 तारीख शुक्रवार दिन भोटगंती फलाफल बाहर सब् भोटर निजर गणतांत्रिक अधिकार सब्यस्त करबार के जिलापाल और जिला निर्वाचन अधिकारी मधुसूदन दास लोक आह्वान। ନୂଆପଡ଼ା ଉପନିର୍ବାଚନର ଦିନକର ଆଗନୁ ଇଭିଏମ୍ ଚୋରି ଆଉ ବେଆଇନ ପରିବହନ ଅଭିଯୋଗକେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ୍ ଖଣ୍ଡନ କରିଛନ୍। ଗୋଟେ ରାଜନୈତିକ ଦଳ ତରଫ ଅଣାଯାଇଥିବା ଏହି ଅଭିଯୋଗ ତଥ୍ୟଭିତ୍ତିକ ନୁହେଁ ବୋଲି ସେ କହିଛନ୍। ଭୁବନେଶ୍ୱରର ଗୋଟେ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗୋପାଳନ୍ କହିଛନ୍, ଅଲଗା ଜିଲ୍ଲାନୁ ନୂଆପଡ଼ାକେ ଇଭିଏମ୍ ନାଇଁ ଆସି ଫି ଜିଲ୍ଲାର ଇଭିଏମ୍ ମାନକେ ସେନର ଷ୍ଟ୍ରଙ୍ଗରୁମ୍ନ ରଖାଯାଇଛି ବୋଲି ଶ୍ରୀ ଗୋପାଳନ୍ କହିଛନ୍। 2027 ଜନଗଣନା ଲାଗି ଆଇସ୍ଲାଣ୍ଡ ଡିଜିଟାଲ ପ୍ରାକ୍ ଜନଗଣନା ପ୍ରକ୍ରିୟା ମୂଲ ହୋଇଛି। ରାଜ୍ୟର 4 ଜାଗା ଭୁବନେଶ୍ୱର, କଟକ, ମୟୂରଭଞ୍ଜ ଆଉ ନବରଙ୍ଗପୁରନ 30 ତାରିଖ ତକ ଏହି ପ୍ରକ୍ରିୟା ଚାଲବା। ଜନଗଣନା ଲାଗି ସାରା ଦେଶରେ 34 ଲକ୍ଷ ଶିକ୍ଷକ ନିୟୋଜିତ ହେବେ। ଏଥର ଗଣନା ପ୍ରକ୍ରିୟାକେ ମୋବାଇଲ୍ ଆପ୍ ଜରିଆ କରାଯିବା। ଜିଲ୍ଲା ଜନଗଣନା ତଥ୍ୟ ସମନ୍ୱିତ ବହିଥି ଗାଁ, ସହର, ଜିଲ୍ଲାର ସବୁ ଭିଭିଭୂମି ଆଉ ନଗର ସ୍ତରର ସୁବିଧା ସୁଯୋଗ, ଜନସଂଖ୍ୟା ବାବଦ ସବୁ ପ୍ରକାର ତଥ୍ୟ ସାଙ୍ଗେ ସାମାଜିକ ଆଉ ଅର୍ଥନୈତିକ ତଥ୍ୟ ରହିବ। ଆପଣ ମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଶାନ୍ତି ଓ ବିକାଶ ଲାଗି ଆଜି ସାରା ପୃଥିବୀନ ବିଶ୍ୱ ବିଜ୍ଞାନ ଦିବସ ପାଳନ କରାଯାଉଛି। ସମାଜନ ବିଜ୍ଞାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ବାବଦେ ଲୋକ ସଚେତନ କରିବାର ସହିତ ଶାନ୍ତି ଓ ନିରନ୍ତର ବିକାଶ ଲାଗି ବିଜ୍ଞାନର ବ୍ୟବହାର ଉପରେ ଜୋର୍ ଦିଆଯାଉଛି। ଫି ଦିନିଆ ଜୀବନର ବିଜ୍ଞାନର ବ୍ୟବହାର ଇତାର ସହିତ ଆନ୍ତର୍ଜାତୀୟ ସ୍ତରର ପ୍ରତିବଦ୍ଧତାକେ ତହକାବାର ଲାଗି 2001 ଆଜିର ଦିନକେ ବିଶ୍ୱ ବିଜ୍ଞାନ ଦିବସ ଭାବେ ପାଳନ କରିବାରକେ ୟୁନେସ୍କୋ ତରଫ ଘୋଷଣା କରାଯାଇଥିଲା। ଅନ୍ଲାଇନ୍ ଜରିଆ ମହାପ୍ରସାଦ ବିକ୍ରି ଲାଗି ବିଜ୍ଞାପନ ଜାରି ଘଟଣା ପୁଲିସ ଛନ୍କୁ ଗିରଫ କରିଛି। ଭୁବନେଶ୍ୱରର ଜଣେ ବ୍ୟବସାୟୀ ଗୋଟିଏ ୱେବ୍ସାଇଟ୍ ଜରିଆ ମହାପ୍ରସାଦ ଲାଗି ଅନ୍ଲାଇନ୍ ଅର୍ଡର ବାବଦେ ବିଜ୍ଞାପନ ସହିତ ଟେଲିଫୋନ୍ ନମ୍ବର ଜାରି କରିଥିଲେ। ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଏତାର ବିରୋଧୀ ଏତଲା ଦେଇଥିଲେ। ପୁରୀ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ ଦେଇ ଗୋଟିଏ ଟିମ୍ ଗଠନ କରାଯାଇକରି ଭୁବନେଶ୍ୱରରୁ ଏହି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୁରୁଣା ଓଡ଼ିଆ ସିନେମାର ସଂରକ୍ଷଣ ଲାଗି ଏବେ ବୁଧବାରଠାରୁ ଭୁବନେଶ୍ୱର କଳାଭୂମିନ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ସଂରକ୍ଷଣ ସଂଘ ତରଫ ଗୋଟିଏ କର୍ମଶାଳାର ଆୟୋଜନ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କର୍ମଶାଳାକେ ଉଦ୍ଘାଟନ କରିବେ। ଏହି ଅବସରରେ ଓଡ଼ିଆ ସିନେମାର ପ୍ରଚାର ପ୍ରସାର, ସଂରକ୍ଷଣ ଆଉ ନୂଆ ନିୟମ ବାବଦ ଭିନ୍ ଭିନ୍ ଦିଗ ଉପରେ ଆଲୋଚନା କରାଯିବ ବୋଲି ସଂଘର ପ୍ରତିଷ୍ଠାତା ଶିବେନ୍ଦ୍ର ସିଂ କହିଛନ୍ତି। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାନ ମିଳିତ ଜନ ଅଭିଯୋଗ ଶୁଣାଣି ଆଇଜ ହୋଇଯାଇଛି। ସମ୍ବଲପୁର ଜିଲ୍ଲା ବାମରା ବ୍ଲକ କାର୍ଯ୍ୟାଳୟନ ଜନଶୁଣାଣି ଶିବିର ହୋଇଛି। ଶିବିରଟି 82 ଅଭିଯୋଗ ଆସିଥିଲା। 3 ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିବା ବେଳକେ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିନୁ 3 ଜଣଙ୍କୁ 65,000 ଓ ରେଡ୍କ୍ରସ୍ ତରଫ ଜଣଙ୍କୁ 10,000 ଆର୍ଥିକ ସାହାଯ୍ୟ ଦିଆଯାଇଛି। ବୌଦ୍ଧ ଜିଲ୍ଲା ଚାରିଛକଠାରେ ଥିବା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟଠାରେ ଜନଶୁଣାଣି ଶିବିର ହୋଇଯାଇଛି। ଶିବିରଟି 72 ଅଭିଯୋଗ ଆସିଥିବା ବେଳକେ 34 ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗରିପାଲି ବ୍ଲକ ଇଚ୍ଛାପୁର ପଞ୍ଚାୟତ କାର୍ଯ୍ୟାଳୟ ହୋଇଥିବା ଜନଶୁଣାଣି ଶିବିରଟି 122 ଅଭିଯୋଗ ଆସିଥିଲା। ଏତାର ଭିତରୁ 6 ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ହୋଇଥିବା ଜନଶୁଣାଣି ଶିବିରଟି 20 ଅଭିଯୋଗ ଆସିଥିଲା। ସେନ୍ତା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକନ ହୋଇଥିବା ଜନଶୁଣାଣି ଶିବିରଟି 107 ଅଭିଯୋଗ ଆସିଥିଲା। ସେଥୁ 18 ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିନୁ 2 ଜଣଙ୍କୁ ଆର୍ଥିକ ସାହାଯ୍ୟ ବିଲ୍ ଦିଆଯାଇଥିଲା। ଶିବିରମାନଙ୍କେ ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକମାନେ ଅଭିଯୋଗମାନଙ୍କୁ ଗ୍ରହଣ କରିକି ତୁର୍ତ୍ତି ସମାଧାନ କରବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପାଣିପାଗ ରାଜ୍ୟର ବଡ଼ଭାଗୀ ଜାଗାନ ରାତିର ତାପମାତ୍ରା କମ୍ବାର୍ଥି ଲାଗିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ରାଜ୍ୟ ଆଇବା 2 ଭିତରେ ରାତିର ତାପମାତ୍ରା ଆହୁରି 2-3 ଡିଗ୍ରୀ କମିପାରେ। ଏହି ସମୟଥି ରାଜ୍ୟ ପାଗ ସୁଖା ରହିବା। ଆଇବାକାଲ ଝାରସୁଗୁଡ଼ା, ସୁନ୍ଦରଗଡ଼, କନ୍ଧମାଳ, ଅନୁଗୁଳ ଆଉ ଖୋର୍ଦ୍ଧା ଜିଲ୍ଲାର ଜବର ଥଣ୍ଡା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ତରଫ ଅନୁମାନ କରାଯାଇଛି। କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଆଉ ଝାରସୁଗୁଡ଼ା ଜିଲ୍ଲାର ଆଜି ସକାଳେ ହାଲ୍କାନୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେଇଥିଲା। କନ୍ଧମାଳ ଜିଲ୍ଲାର ଜି ଉଦୟଗିରିନ ଗଲାକାଲି ସବୁନୁ କମ୍ ତାପମାତ୍ରା 8.4 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ସେନ୍ତା ଦାରିଙ୍ଗବାଡ଼ିନ 10 ଆଉ ଫୁଲବାଣୀନ 11 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା। ଶେଷେ ମୁଖ୍ୟ ଖବର ଫେରଖାଏ। ମଡ଼ିଆ ଉତ୍ପାଦନ କ୍ଷେତ୍ରଥି ଓଡ଼ିଶା ମଡେଲକେ ଅଲଗା ରାଜ୍ୟମାନେ ଭିଲ୍ ଅପନାବାରକେ ତହକା ଯିବା କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ନୂଆପଡ଼ା ବିଧାନସଭା ଉପନିର୍ବାଚନ ଲାଗି ଆଇବାକାଲ ହେବା ମତଦାନ। ପ୍ରଶାସନ ତରଫୁ ସରଲା ସବୁ ବ୍ୟବସ୍ଥା। ବୁଥ ମାନକେ ଗଲେ ପୁଲିଂ ଅଧିକାରୀ। ଶାନ୍ତି ଆଉ ବିକାଶର ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ବିଜ୍ଞାନ ଦିବସ। ଆଉ ରାଇଜେ ବଢ଼ୁଛେ ଶୀତ, ଆଇବାକାଲିଠାନୁ କେତେଟା ଜିଲ୍ଲା ନ ହୋଇପାରେ ଜବର ଥଣ୍ଡା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।